ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ପେହଲଗାମ ଆତଙ୍କବାଦୀ ଆକ୍ରମଣ ଉତ୍ତରୁ ଭାରତ ପାକିସ୍ତାନ ସଂଘର୍ଷ ବାବଦେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଗଲାକାଲି ସଂସଦୀୟ କମିଟିକେ ସୂଚନା ଦେଇଛନ୍। କମିଟି ସଦସ୍ୟମାନଙ୍କୁ ଶ୍ରୀ ମିଶ୍ରୀ ବହୁତଟି ଜରୁରୀ ତଥ୍ୟ ଦେଇଥିବାର ବେଳେ ଭାରତ ପାକିସ୍ତାନ ଅସ୍ତ୍ର ବିରତି ଥି ଆମେରିକାର କେନ୍ସି ଭୂମିକା ନାଇଁନ ବୋଲି ସ୍ୱଷ୍ଟ କରିଛନ୍। ଗଲା 10 ତାରିଖ ଭାରତ ପାକିସ୍ତାନ ଡିଜିଏମ୍ଓ ସ୍ତଥି ଦ୍ୱିପାକ୍ଷିକ କଥାବାର୍ତ୍ତା ଜରିଆ ଅସ୍ତ୍ର ବିରତି ଲାଗି ଆଲୋଚନା ହୋଇଥିଲା ଆଉ ସହମତି ବିଲ୍ ପ୍ରକାଶ ପାଇଥିଲା। ଏଥି କେନ୍ସି ବିଲ୍ 3 ପକ୍ଷର ହସ୍ତକ୍ଷେପ ନାଇଁନ ବୋଲି ଶ୍ରୀ ମିଶ୍ରୀ କହିଛନ୍। ସେଆଡ଼େ ପାକିସ୍ତାନ ଆଡ଼ୁ ପରମାଣୁ ଆକ୍ରମଣର କେନ୍ସି ପ୍ରକାର ସଂକେତ ନାଇଁନ ବୋଲି ବୈଦେଶିକ ସଚିବ ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍। ହାଇକୋର୍ଟର ସବୁ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ସ୍ଥାୟୀ କି ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମାନ୍ୟତା ନିର୍ବିଶେଷ ସମାନ ପେନ୍ସନ୍ ଦେବାରକେ ସୁପ୍ରିମକୋର୍ଟ ଗଲାକାଲି ନିର୍ଦ୍ଦେଶ ଦେଇଛନ୍। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ର ବିଚାରପତି ଆଉ ସବୁ ଜିଲ୍ଲା ଜଜ୍ମାନଙ୍କୁ ଅବସର ଋତୁରୁ ସମାନ ସୁବିଧା ଦେବା ଲାଗି ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍। ୱାନ୍ ର୍ୟାଙ୍କ ୱାନ୍ ପେନ୍ସନ୍ ନୀତିକେ ସମର୍ଥନ କରିକରି ପ୍ରଧାନ ବିଚାରପତି ଜଷ୍ଟିସ୍ ବି ଆର୍ ଗବାଇ କହିଛନ୍, ନ୍ୟାୟିକ ସ୍ୱାଧୀନତାକେ ସୁରକ୍ଷିତ ରଖବାର୍ ଲାଗି ଦରମାବାଗୀର ଅବସର ଉତ୍ତର ସୁବିଧାକେ ସମାନତା ଦେବାର ଜରୁରୀ ଆଏ। ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀ ଏବେ 23 ତାରିଖ କେନ୍ଦ୍ର ସରକାରଙ୍କ 7-ଜଣିଆ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ 4 ଦେଶ ସାଉଦିଆରବ କୁଏତ ବାହାରିନ୍ ଆର୍ ଆଲଜେରିଆ ଗସ୍ତଥି ଯିବେ। ଗଲାକାଲି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍ତି ଯେ ତାଙ୍କ ନେତୃତ୍ୱଥି ଏହି ପ୍ରତିନିଧି ଦଳ ଭିନ୍ ଭିନ୍ ଦେଶମାନଙ୍କ ରାଜନେତା ଆର୍ ସରକାରୀ ପ୍ରତିନିଧିମାନଙ୍କୁ ଭେଟିକରି ଅପରେସନ୍ ସିନ୍ଦୁର ବାବଦେ ଜଣାବେ। ରାଜ୍ୟରେ ମୁକ୍ତ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ନିର୍ବାଚନ ଆୟୋଗ ସବୁବେଳେ ଜୋର୍ ଦେଇଆସିଛି। ଇସିଆଇର ମାର୍ଗଦର୍ଶିକା ଅନୁସାରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କର ସମ୍ମିଳନୀ କକ୍ଷନ ସୁଗମ ନିର୍ବାଚନକେ ନେଇକରି ସଞ୍ଚାଳନା କମିଟି ପହଲା ବୈଠକ ହୋଇଯାଇଛି। ବୈଠକଟି ଦିବ୍ୟାଙ୍ଗ ଭୋଟରମାନଙ୍କର ଚିହ୍ନଟ, ନିର୍ବାଚନ ବୁଥ୍ନ ଦିବ୍ୟାଙ୍ଗମାନଙ୍କ ଲାଗି ରେମ୍ପ, ସୂଚନା ଫଲକ, ଶୌଚାଳୟ, ପିଇବାର ପାଏନ୍ ବ୍ୟବସ୍ଥା, ଭିନ୍ ଭିନ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଉପଯୋଗ ଆଉ ନିର୍ବାଚନ ଦିବ୍ୟାଙ୍ଗମାନଙ୍କର ସୁବିଧା ଲାଗି କାଏଁ କାଏଁ ପଦକ୍ଷେପ ଗ୍ରହଣ କରାଯାଇପାରବା ସେ ବାବଦେ ଆଲୋଚନା ହୋଇପାରବା। ବୈଠକଟି ସକ୍ଷମ ଆପ୍ ଜରିଆ ଦିବ୍ୟାଙ୍ଗମାନଙ୍କର ନାଁ ପଞ୍ଜୀକରଣ ଉପରେ ଭିଲ୍ ଜୋର୍ ଦିଆଯାଇଥିଲା। ରାଜ୍ୟ ଜଙ୍ଗଲ ଜମି ଜିଓ ରେଫରେନ୍ସି ପ୍ରକଳ୍ପ କାମ ଶେଷ କ୍ଷେପେ ପହଞ୍ଚିଛି। ଏଥିର୍ ଜରିଏ ଜଙ୍ଗଲ ଜମିର ସଂରକ୍ଷଣ, ଜଙ୍ଗଲ ଜମି ଉପରେ ଆଦିବାସୀମାନଙ୍କର ଅଧିକାରର ସୁରକ୍ଷା, ଜଙ୍ଗଲ ଜମିକେ ନେଇକରି ଭିନ୍ ଭିନ୍ ସମୟଥି ଦେଖାଦେଉଥିବାର ସମସ୍ୟାର ସମାଧାନ କରାଯାଇପାରବା। ଏହି ପ୍ରକଳ୍ପ ଜରିଆ ରାଜ୍ୟର 60,000 ବର୍ଗ କିଲୋମିଟର ଜଙ୍ଗଲ ଜମିର ଜିଓ ରେଫରେନ୍ସି କାମ ଜାରି ରହିଥିବା ବେଳେ ତାର ଭିତରୁ ପାଖାପାଖି 95% କାମ ଶେଷ ହୋଇଛି। ଏ ବାବଦେ କମିଟିର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସଙ୍କର ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଅଧ୍ୟକ୍ଷତାରେ ମହିଳା ଆଉ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷନୁ ସମାଜ କଲ୍ୟାଣ ବୋର୍ଡର ଗଠନ ଆର୍ କାର୍ଯ୍ୟପ୍ରଣାଳୀ ବାବଦେ ଗୋଟିଏ ବୈଠକ ହୋଇଯାଇଛି। ସମାଜ କଲ୍ୟାଣ ବୋର୍ଡର ତୃଣମୂଳ ସ୍ତରଥି ରାଜ୍ୟ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମମାନଙ୍କୁ ଠିକ୍ ଭାବେ ପହଞ୍ଚାବାର ଦିଗେ କାମ କରବା ବୋଲିକରି ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟର ଭିନ୍ ଭିନ୍ କ୍ଷେତ୍ରଥି କାମ କରୁଥିବା ଅଣ ସରକାରୀ ସଂଗଠନମାନଙ୍କୁ ସମାଜ କଲ୍ୟାଣ ବୋର୍ଡ ଜରିଆ ତାଲିକାଭୁକ୍ତ କରାଯାଇକରି ଗାଁ ଗାଁ ଓ ଜନସଚେତନତା ସୃଷ୍ଟି କରାଯିବା ବୋଲିକରି ଶ୍ରୀମତୀ ପରିଡ଼ା ମତ ଦେଇଛନ୍। ବୋର୍ଡର କାର୍ଯ୍ୟ ପରିସରକେ ଆହୁରି ବଢ଼ାବାର ଲାଗି ବାର୍ଷିକ କାର୍ଯ୍ୟାବଳୀ କ୍ୟାଲେଣ୍ଡର ତିଆରି କରବାର ଲାଗି ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ମିଶନ ଶକ୍ତି ଭବନରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଜରିଆ ମହିଳା ନେତୃତ୍ୱାଧୀନ ଉଦ୍ୟୋଗୀମାନଙ୍କର ପ୍ରୋତ୍ସାହନ ଶୀର୍ଷକ ଗୋଟିଏ ଜରୁରୀ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୈଠକଟି ଅଧ୍ୟକ୍ଷତା କରିକରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ଉଦ୍ୟୋଗୀ ହେବାର ଯାତ୍ରାତି ଆଉ ଲକ୍ଷ୍ୟପତି ଦିଦି ସୃଷ୍ଟି କରବାର୍ତି ଓଡ଼ିଶାକେ 1 କରବାର ଲାଗି ବ୍ୟାଙ୍କିଂ କ୍ଷେତ୍ରର ଭୂମିକାକେ ପ୍ରଶଂସା କରିଥିଲେ। ରାଜ୍ୟ ସ୍ୱୟଂ ସହାୟକ ଗୋଷ୍ଠୀରୁ ଉତ୍ପାଦିତ ଦରବ ଲାଗି ସୁଭଦ୍ରା ଶକ୍ତି ଗୋଟିଏ ବ୍ରାଣ୍ଡ ହେବା ବୋଲିକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ନୀତି ଆୟୋଗର ଆଘର ଅଧ୍ୟକ୍ଷ RG20 ଭାରତ ସରକାରଙ୍କର ପ୍ରତିନିଧି ଶେର୍ପା ଅମିତାଭ କାନ୍ତ ଗଲାକାଲି ଝାରସୁଗୁଡ଼ା ଗସ୍ତଥି ଯାଇକରି ଉନ୍ନୟନ କାର୍ଯ୍ୟକ୍ରମମାନଙ୍କର ସମୀକ୍ଷା କରିଛନ୍। ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଥିବାର ଗୋଟିଏ ବୈଠକଟି ଜିଲ୍ଲାର ସମସ୍ୟା ନିରାକରଣ ବାବଦେ ଆଲୋଚନା କରିକରି ଜିଲ୍ଲାକେ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଆର୍ ପ୍ରଦୂଷଣ ବାଗିର ସମସ୍ୟାର ସମାଧାନ କରବାର ଲାଗି ମାଷ୍ଟର ପ୍ଲାନ୍ ତିଆରି କରାଯିବା ବୋଲିକରି କହିଥିଲେ। ବୈଠକଟି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଆର୍ ଜିଲ୍ଲାପାଳଙ୍କର ସହିତ ଅଧିକାରୀମାନେ ଉପସ୍ଥିତ ଥିଲେ। ନିରାପତ୍ତା ଦୃଷ୍ଟିରୁ ମେ ଆଉ ଜୁନ୍ ମାସେ 12 ଲାଗି ସମଲେଶ୍ୱରୀ ଏକ୍ସପ୍ରେସ୍ର ଚଳାଚଳ ବନ୍ଦ କରାଯାଇଛି। ହାଓଡ଼ା ଜଗଦଲପୁର ରୁଟ୍ଥି ଫି ମଙ୍ଗଳବାର ଆର୍ ଜଗଦଲପୁର ହାଓଡ଼ା ରୁଟ୍ଥି ଗୁରୁବାର ଦିନ ମାନକେ 6 ଲେଖାଏଁ ଟ୍ରେନ୍ ନାଇଁ ଚାଲି ବାବଦେ ଦକ୍ଷିଣ ପୂର୍ବ ରେଲୱେ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ଭିନ୍ ଭିନ୍ ଜାଗାରୁ କାଲି ବୈଶାଖୀର ବେଳେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଭିତରେ ସୁବର୍ଣ୍ଣପୁର ବୌଦ୍ଧ ନୂଆପଡ଼ା ବଲାଙ୍ଗୀର ସୁନ୍ଦରଗଡ଼ କଳାହାଣ୍ଡି ସହିତ ରାଜ୍ୟର 26 ଜିଲ୍ଲାରୁ ଧୋକା ଗର୍ଡ଼ି ସାଙ୍ଗେ ବର୍ଷା ହୋଇପାରେ। ଏଥିନେଇ ଆଞ୍ଚଳିକ ଖବର ଇନୋସେସ ହେଲା ଜୁହାର।